ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ହାଇଦ୍ରାବାଦ ନିବେଶକ ସମ୍ମିଳନୀ 27,650 କୋଟି ଟଙ୍କାର 13 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଜାନୁଆରୀ 28 ଆଉ 29 ତାରିଖ ଦିନ ରାଉରକେଲାନୁ ହେବ ଏଣ୍ଟରପ୍ରାଇଜ୍ ଓଡ଼ିଶା ସମ୍ମିଳନୀ। ମହାନଦୀ ଜଳ ବିବାଦର ସମାଧାନ ଲାଗି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଛତିଶଗଡ଼କେ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ପୁନର୍ଗଠନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ରାଜ୍ୟ ଏବତକ 3,58,000 ଟନ୍ରୁ ଅଟକା ଧାନ କିଣାଯାଇଛି। ଆଇବାକାଲି ଧାନ କିଣାକି ନେଇକରି ଲୋକସେବା ଭବନ ହେବ ବୈଠକ। ଏଥର ପୁରା ଖବର। ଓଡ଼ିଶା ଭାରତର ଅଭିବୃଦ୍ଧିର ଇଞ୍ଜିନ୍ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ହାଇଦ୍ରାବାଦନୁ ଓଡ଼ିଶା ପହଞ୍ଚିକରି ଆଜି ଭୁବନେଶ୍ୱରନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି କହିଛନ୍, ନିବେଶକ ସମ୍ମିଳନୀଥି ବହୁଟେ ସଫଳତା ମିଳିଛି। ସମ୍ମିଳନୀଥି 27,650 କୋଟି ଟଙ୍କାର 13 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତାର ସହିତ 67,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଇତାର ଜରିଏ ରାଜ୍ୟ 56,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
13 ବୁଝାମଣା ପତ୍ର MOU ସ୍ୱାକ୍ଷରିତ ଆମର ହେଇଛି, ସେଥିରେ 27,650 କୋଟି ଟଙ୍କାର ନିବେଶ ପାଇଁ ଆମକୁ ସୁଯୋଗ ମିଳିଛି। ଏହାଦ୍ୱାରା 15,905 ଜଣ ନିଯୁକ୍ତି ମଧ୍ୟ ସୃଷ୍ଟି ହେବା ସ୍କୋପ ଆମ ପାଖକୁ ଆସିଛି। ଏମାନଙ୍କ ଭିତରୁ 9 ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ ମଧ୍ୟ ସେଥିରେ କରାଯାଇଥିଲା, ଆଉ ଏହାଦ୍ୱାରା ସେଥିରେ ଗୋଟେ ବଡ଼ ସୁଯୋଗ ଆମ ପାଖେ ଆସିଛି। 45,141 କୋଟି ଟଙ୍କାରୁ ଅଧିକ ହେବ ତାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ସେଥିରେ ପ୍ରାୟ 40,435 ଲୋକଙ୍କର ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ମଧ୍ୟ ହୋଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଆଇବା ଜାନୁଆରୀ 28 ଆଉ 29 ତାରିଖ ଦିନ ରାଉରକେଲାନ ଏଣ୍ଟରପ୍ରାଇଜ୍ ଓଡ଼ିଶା ସମ୍ମିଳନୀର ଆୟୋଜନ କରାଯିବା। ଆଇବା 3 ମାସ ଭିତରେ ନିବେଶ ପ୍ରସ୍ତାବମାନଙ୍କୁ କାର୍ଯ୍ୟକାରୀ କରିକି ପ୍ରକଳ୍ପମାନଙ୍କର ଶିଳାନ୍ୟାସ କରବାର ଉପରେ ଜୋର ଦିଆଯିବା। ଇ ଜବ୍ ଡୁଇଙ୍ଗ୍ ବିଜ୍ନେସ୍ ଥି ଉନ୍ନତି ଆଣବାର୍ ଲାଗି ଭିନ୍ ଭିନ୍ ଆଇନ୍ ଥି 23 ସଂଶୋଧନ କରାଯାଉଛି। ଓଡ଼ିଶାନ ପ୍ରତିରକ୍ଷା ନିର୍ମାଣ ଇକୋସିଷ୍ଟମ୍ର ବିକାଶ କରାଯିବା। ଓଡ଼ିଶାନ ନିବେଶ କରବାର୍ ଲାଗି ଦିନୁ ଦିନକେ ପୁଞ୍ଜିନିବେଶକାରୀମାନଙ୍କର ଆଗ୍ରହ ବଢ଼ବାର୍କେ ଲାଗିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମହାନଦୀ ଜଳ ବିବାଦ ସମାଧାନ ଲାଗି ଓଡ଼ିଶା ବାଗିର୍ ଛତିଶଗଡ଼କେ ବିଲ୍ ଗୋଟେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରବାର୍କେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍। ଶୁଣାଣି ବେଲ୍କେ ଓଡ଼ିଶା ତରଫ ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବାବଦ ଟ୍ରିବ୍ୟୁନାଲ୍କେ ସୂଚନା ଦେଇଛନ୍। ତାର୍ ଉତ୍ତରୁ ଟ୍ରିବ୍ୟୁନାଲ୍ ଛତିଶଗଡ଼କେ ଏ ନିର୍ଦ୍ଦେଶ ଦେଇଛନ୍। ଆଇବା ବଛର ଏପ୍ରିଲ୍ ମାସେ ଟ୍ରିବ୍ୟୁନାଲ୍ଙ୍କର କାର୍ଯ୍ୟକାଳ ଶେଷ ହେଉଥିବାରୁ ସମୟ ବଢ଼ାବାର୍ ଲାଗି ହୋଇଥିବା ଆବେଦନକେ ମଞ୍ଜୁରୀ ମିଳିଛି। ଏ ବାବଦେ ଓଡ଼ିଶା ଆଉ ଛତିଶଗଡ଼ ସରକାରଙ୍କୁ ଲିଖିତ ଭାବେ ଜଣାବାର୍କେ କୁହାଯାଇଛି। ଟ୍ରିବ୍ୟୁନାଲ୍ର ଆଇବା ଶୁଣାଣି 26 ଫେବୃଆରୀ 7 ଦିନ ହେବା ବୋଲି ଖାରିଜ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 129 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 26 ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ସରକାର ଚିଟ୍ଫଣ୍ଡଥି ନୁକସାନ ସହିଥିବା ସବୁ କ୍ଷୁଦ୍ର ଆବେଦନକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିଥି ଟଙ୍କା ଫେରଉଛନ୍। ଆଇବା 31 ତକ ଏ ପ୍ରକ୍ରିୟା ଚାଲବା। ଇତାର ସୁଯୋଗ ନେବାର ଲାଗି ସବୁ କ୍ଷୁଦ୍ର ଆବେଦନକାରୀଙ୍କୁ ରାଜ୍ୟ ଅର୍ଥ ବିଭାଗ ତରଫ ଅନୁରୋଧ କରାଯାଇଛି। ତଦନ୍ତ ଆୟୋଗ ସୁପାରିଶ କରିଥିବା ଆଉ ଟଙ୍କା ଫେରି ନାଇଁ ପାଇଥିବା ସବୁ କ୍ଷୁଦ୍ର ଜମାକାରୀମାନେ ତାଙ୍କ ଟଙ୍କା ଫେରିପାଇବେ। ଜମାକାରୀମାନେ ଦରକାରୀ ଦସ୍ତାବିଜ ସହିତ ପାଖ ରାଜସ୍ୱ ନିରୀକ୍ଷକଙ୍କ ପାଖେ ଯୋଗାଯୋଗ କଲେ 15 ଭିତରେ ସେମାନଙ୍କର ଜମା ଟଙ୍କା ଫେରିପାଇବେ ବୋଲି ଅର୍ଥ ବିଭାଗ ତରଫ କୁହାଯାଇଛି। ଜମାକାରୀମାନେ ଏ ବାବଦେ ଅତକା ଜାଣବାର ଲାଗି 06742395153 ନମ୍ବରଟି ଯୋଗାଯୋଗ କରିପାରିବେ। ସେଆଡ଼େ ଜମାକାରୀମାନଙ୍କୁ ଖେପ ଖେପ କରି ସବୁ ଟଙ୍କା ଫେରାଯିବା ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ପୁନର୍ଗଠନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିକରି ଅନୁରୋଧ କରିଛନ୍। ରାଜ୍ୟର ଜନସଂଖ୍ୟା ଥି ଗୋଟିଏ ପ୍ରମୁଖ ଅଂଶୀଦାର ଭାବେ 216 ସାମାଜିକ ଆଉ ଶିକ୍ଷାଗତ ପଛୁଆ ବର୍ଗର ଲୋକ ଓଡ଼ିଶାନ ରହୁଛନ୍। ଆୟୋଗ କାର୍ଯ୍ୟକ୍ଷମ ନାଇଁ ହେବାରୁ ଇ ବର୍ଗର ଲୋକେ ଶିକ୍ଷା ନିଯୁକ୍ତି ଆଉ କଲ୍ୟାଣକାରୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ରହୁଛନ୍। ନୂଆ ଜାତିକେ SEBC ତାଲିକାଥି ସାମିଲ କରବାର ଅଭିଯୋଗର ସମାଧାନ ଆଉ ପଛୁଆ ବର୍ଗଙ୍କ ଲାଗି ସରକାର ସରକାରଙ୍କୁ ନୀତିଗତ ପରାମର୍ଶ ଦେବାର୍ଥି ଆୟୋଗଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମାଜିକ ନ୍ୟାୟ ପ୍ରଦାନ ଆଉ ପଛୁଆ ବର୍ଗଙ୍କର ଲୋକଙ୍କର ଆଶା ପୂରଣକେ ନଜରଥି ରଖିକରି ଆୟୋଗ ପୁନର୍ଗଠନ କରବାର୍କେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍। ରାଜ୍ୟ ଧାନମଣ୍ଡି ଅବ୍ୟବସ୍ଥାକେ ନେଇକରି ଆଇବାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ଜରୁରୀ ବୈଠକ ହେବା। ବୈଠକଟି ଧାନଘିନା ସମସ୍ୟାର ସମାଧାନ ବିଷୟଟି ଆଲୋଚନା କରାଯିବା। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଉ ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିବେ। ଏଛେନ୍ତ 85,183 ଜଣ ଚାଷୀଙ୍କ ନୁ 385,405 ଟନ୍ ଧାନ ଘିନାଯାଇଛି। ରାଜ୍ୟ ଜାନୁଆରୀ 1 ତାରିଖ ନୁ ଗାଡ଼ି ମଟର ଯାଞ୍ଚ କଡ଼ାକଡ଼ି ଭାବେ କରାଯିବା ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍। ସେ କହିଛନ୍, ଲୋକେ ସଡ଼କ ସୁରକ୍ଷା ମାନିକରି ଚାଲିଲେ ଦୁର୍ଘଟଣା ନାହିଁ ହୁଏ। ମୋଟରଯାନ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଗାଡ଼ି ମଟରମାନଙ୍କର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁଥିଲେ ପେଟ୍ରୋଲ ପମ୍ପମାନଙ୍କେ ପେଟ୍ରୋଲ ନାହିଁ ଦିଆଯାଏ। ଏ ବାବଦେ ସବୁ ପେଟ୍ରୋଲ ପମ୍ପ ମାଲିକ ଆଉ ଡିଲରମାନଙ୍କ ସାଙ୍ଗେ ଆଲୋଚନା କରାଯାଇଛେ। ଲୋକେ ଜଲ୍ଦି ପ୍ରଦୂଷଣ ସାର୍ଟିଫିକେଟ୍ ବାହାର କରିନଉନ୍ ବୋଲି ଶ୍ରୀ ଠାକୁର କହିଛନ୍। ବିକଶିତ ଭାରତ ଜି ରାମଜି ଆଇନ ଜରିଏ ସରକାର ଗାଁ ଇଲାକାନ ରୋଜଗାରକେ ସୁନିଶ୍ଚିତ କରିଛନ୍। ବିକଶିତ ଗ୍ରାମ ପଞ୍ଚାୟତ ନୁ ବିକଶିତ ଭାରତ ଆଡ଼କେ ଦେଶକେ ନେବାର୍ ଲାଗି ଇ ଆଇନ ସହାୟକ ହେବା। ନୂଆ ଆଇନ ଜରିଏ ହାଇପର ଲୋକାଲ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଥି କାମକାଜର ଆକ୍ତୁରା ତୟାରୀ କରିକି କାମ ଯୋଗାଇ ଦିଆଯିବା। ଡିଜିଟାଲ ପୈଠ ଆଉ ସୁରକ୍ଷା ସୁନିଶ୍ଚିତ ହେବା। ଇ ଆଇନ ଜରିଏ 2024-25 ବର୍ଷରେ 99.94% ବୈଦ୍ୟୁତିକ ମଜୁରୀ ଲକ୍ଷ୍ୟ ହାସଲ କରବାର୍କେ ଯୋଜନା କରାଯାଇଛି। ଇତାର ଜରିଏ କାମର ପ୍ରମାଣ ରହିବାର ସହିତ ମଜୁରୀ ଚୋରି କମ୍ କରାଯାଇ ପାର୍ବା। କାମ ନାହିଁ ମିଳିଲେ ରାଜ୍ୟ ସରକାର ବେକାରୀ ଭତ୍ତା ବିଲ୍ ଯୋଗାଇ ଦେବେ। ଇ ଆଇନ ଗାଁ ଇଲାକାର ଆର୍ଥିକ ସ୍ଥିତି ଆହୁରି ମଜବୁତ କରବା ବୋଲି ବରଗଡ଼ର ଅବସରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଭୋଇ କହିଛନ୍।
ଗ୍ରାମୀଣ ଲୋକମାନେ ନିଶ୍ଚିତ 125 ଦିନର କାର୍ଯ୍ୟ କରିପାରିବେ ଆଉ ଜଣେ ଡିମାଣ୍ଡ କରିପାରିବା, ମୁଇଁ ଏତିକି ତାରିଖରୁ ଏତିକି ତାରିଖ କାମ କର୍ମି ବୋଲେ ତାହାକେ ନିଶ୍ଚିତ ଭାବରେ କାମ ଦିଆଯିବା, ପୁରା ଗ୍ୟାରେଣ୍ଟେଡ୍। ଆଉ ଇ ପ୍ରୋଗ୍ରାମ ମାନେ ସର୍ବଭାରତରେ ମାନେ ବିଖ୍ୟାତ ହେ। ଆର୍ ଏନ୍ତା ପ୍ରୋଗ୍ରାମ ଦ୍ୱାରା ହିଁ ତାମାନେ ଆମର ବେରୋଜଗାରୀ ସମସ୍ୟାକେ ସମାଧାନ ହେଇପାରୁଛି।
ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ନ ମିଲିତ ଜଣ ଅଭିଯୋଗ ଶୁଣାଣି ଆଇଛି ଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ସିଂହି ଯୁବା ପଞ୍ଚାୟତ ନ କାର୍ଯ୍ୟାଳୟ ଜନଶୁଣାଣି ଶିବିର ଥି 97 ଅଭିଯୋଗ ଆସିଥିଲା। ଗୋଟିଏ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଏ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ପାଳନ ଅବସରରେ ଗୋଟିଏ କର୍ମଶାଳା ହୋଇଥିଲା। ବୌଦ୍ଧ ଜିଲ୍ଲା ପଦ୍ମନପୁର ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର ହୋଇଯାଇଛି। ଶିବିର ଥି 122 ଅଭିଯୋଗ ଆସିଥିବା ବେଳେ 41 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାଦୋପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଜନଶୁଣାଣି ଶିବିର ହୋଇଯାଇଛି। ଶିବିର ଥି 45 ଅଭିଯୋଗ ଆସିଥିଲା। ଶିବିର ମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ, ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ହପ୍ତେ ତକ ପାଗ ଏନ୍ତା ରହିବା। ଆଇବା 24 ଘଣ୍ଟା ଭିତରେ ଘନା କୁହୁଡ଼ି ହେବାର୍କେ ନେଇକରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। 12 ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖିଆ ଖବର ଫେରଗାଏ। ହାଇଦ୍ରାବାଦ ନିବେଶକ ସମ୍ମିଳନୀ ଥି 27,650 କୋଟି ଟଙ୍କା 13 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଜାନୁଆରୀ 28 ଆଉ 29 ତାରିଖ ଦିନ ରାଉରକେଲା ନହବା ଏଣ୍ଟରପ୍ରାଇଜ ଓଡ଼ିଶା ସମ୍ମିଳନୀ। ମହାନଦୀ ଜଳ ବିବାଦର ସମାଧାନ ଲାଗି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରବାର୍କେ ଛତିଶଗଡ଼କେ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ପୁନର୍ଗଠନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ରାଜ୍ୟ ଏପତକ 3,58,000 ଟନ୍ ନୁ ଅଟକା ଧାନ କିଣାଯାଇଛି। ଆଇବାକାଲି ଧାନ ଗିନାକେ ନେଇକରି ଲୋକସେବା ଭବନର ହେବା ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।